ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার পথ প্রদর্শিকা বেতার অনুষ্ঠান পক্ষর আপনার হার্দিক অভিনন্দন ও আন্তরিক প্রীতি শুভেচ্ছা জ্ঞাপন করুছু। আপনার আমার এই কার্যক্রমের জন নিয়মিত শ্রোতা জাঁ আমি বিশেষ খুশি ও ধন্যবাদী। প্রভু যীশু বিষয়ে অধিক জাঁয়া নিমন্তে আপনার আগ্রহ দেখি আমি বিশেষ আনন্দিত। প্রভু আপনার আশীর্বাদ করতু ও আপনার মনস্কামনা পূর্ণ করতু। আপনার যদি প্রার্থনার কৌশি অনুরোধ থাকে তাহলে তা লিখি জনাইলে আমি আপনার নিমন্তে প্রার্থনা করব। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ସତ୍ୟ ଜୀବିତ ପ୍ରଭୁ, ଆମମାନଙ୍କର ମୃତ୍ୟୁଞ୍ଜୟୀ ପ୍ରଭୁ, ଆମମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ ଆମମାନେ ତୁମ ନିକଟକୁ ଆସୁଅଛୁ, ତୁମର ଶରଣାପନ୍ନ ହେଉଅଛୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ଆମମାନଙ୍କୁ ଆଶୀର୍ବାଦ କର, ଆମମାନଙ୍କୁ ପ୍ରଭୁ ତୁମରି ଗୌର ମହିମା ପାଇଁ ସୁରକ୍ଷା କର। ପ୍ରତ୍ୟେକ ଶ୍ରୋତାମାନଙ୍କୁ ଆଶୀର୍ବାଦ କର, ଯାହାର ଯାହା ସମସ୍ୟା ରହିଛି ପ୍ରଭୁ ତୁମେ ସମସ୍ତଙ୍କର ସମସ୍ୟା ସମାଧାନ କରି ପ୍ରତ୍ୟେକଙ୍କୁ ତୁମରି ଆଶୀର୍ବାଦର ବାହୁଛାତ ଆବରି ରଖ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ ତା'ର ଚାରି ପର୍ବର ଦଶ ପଦରୁ ଆରମ୍ଭ କରି ପାଞ୍ଚ ପର୍ବର ଚଉଦ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ବିଷୟବସ୍ତୁଟି ହେଉଛି ଜ୍ଞାନକୁ ଖୋଜି ପାଇବାରେ ଯେଉଁ ଆନନ୍ଦ, ଆମେ ସେହି ବିଷୟବସ୍ତୁ ମଧ୍ୟରେ ଅଛୁ। ତେବେ ଦେଖନ୍ତୁ ଚାରି ପର୍ବର ଦଶ ପଦରୁ ତେର ପଦ ମଧ୍ୟରେ ଏହିପରି ଲେଖା ଅଛି। ହେ ମୋର ପୁତ୍ର, ଶୁଣ, ମୋ କଥା ଘେନ, ତହିଁରେ ତୁମ୍ଭ ଆୟୁର ବର୍ଷ ବହୁତ ହେବ। ମୁଁ ତୁମକୁ ଜ୍ଞାନର ମାର୍ଗରେ ଶିକ୍ଷା ଦେଇଅଛି, ମୁଁ ସାଧୁତାର ପଥରେ ତୁମକୁ କଢ଼ାଇଅଛି। ତୁମ୍ଭେ ଗମନ କରିବା ବେଳେ ତୁମ୍ଭର ପାଦ ସଙ୍କୁଚିତ ହେବ ନାହିଁ, ପୁଣି ଦୌଡ଼ିବା ବେଳେ ତୁମେ ଝୁଣ୍ଟିବ ନାହିଁ। ଉପଦେଶ ଦୃଢ଼ କରି ଧର, ତାକୁ ଛାଡ଼ି ଦିଅ ନାହିଁ, ତାକୁ ରଖ, କାରଣ ତାହା ତୁମ୍ଭର ଜୀବନ। ଏହା ଯୁବା ମନୁଷ୍ୟ ନିମନ୍ତେ ଏକ ଚମତ୍କାର ଆହ୍ୱାନ, ଜ୍ଞାନ ଅନ୍ୱେଷଣ କରିବା ନିମନ୍ତେ। ଲେଖା ଅଛି, ଉପଦେଶ ଦୃଢ଼ କରି ଧର, ତାକୁ ଛାଡ଼ି ଦିଅ ନାହିଁ, ତାକୁ ରଖ, କାରଣ ତାହା ତୁମର ଜୀବନ। ଅର୍ଥାତ୍ ଅନ୍ୟ ଅର୍ଥରେ କହିବାକୁ ଗଲେ, ଏହି ଉପଦେଶକୁ ଗୁରୁତ୍ୱ ଦିଅ ଓ ପ୍ରଥମ ସ୍ଥାନ ଦିଅ। ଆପଣ ଯେତେ ପାରୁଛନ୍ତି ସେତେ ଉପଦେଶ ଗ୍ରହଣ କରନ୍ତୁ ଓ ତାହା ଶିକ୍ଷା କରନ୍ତୁ। ଚାରିପର୍ବର ଚଉଦ ଓ ପନ୍ଦର ପଦରେ ଲେଖା ଅଛି, ପାପୀମାନଙ୍କ ପଥ ମଧ୍ୟରେ ପଶ ନାହିଁ ଏବଂ ଦୁଷ୍ଟ ଲୋକମାନଙ୍କ ବାଟରେ ଚାଲ ନାହିଁ, ତାହା ପରିତ୍ୟାଗ କର, ତହିଁର ନିକଟ ଦେଇ ଯାଅ ନାହିଁ, ତହିଁରୁ ବିମୁଖ ହୋଇ ଚାଲିଯାଅ। କେତେ ସୁନ୍ଦର ଶିକ୍ଷା! ଏଥିପୂର୍ବରୁ ଆମେ ଲକ୍ଷ୍ୟ କରିସାରିଛୁ ଯେ ଏହି ପୁସ୍ତକର ସତର୍କବାଣୀ ଦୁଷ୍ଟ ଲୋକ ଓ ଦୁଷ୍ଟା ସ୍ତ୍ରୀ ବିରୁଦ୍ଧରେ ପ୍ରଦାନ କରାଯାଇଅଛି। ସେହି ଦୁଷ୍ଟା ସ୍ତ୍ରୀ ଅବଶ୍ୟ ବ୍ୟଭିଚାରିଣୀ, କିନ୍ତୁ ଏହାର ମଧ୍ୟ ଆମେ ଏକ ଆତ୍ମିକ ଶିକ୍ଷାକୁ ଲକ୍ଷ୍ୟ କରିବାକୁ ପାରିବା। ତେବେ ଦେଖନ୍ତୁ ଚାରିପର୍ବର ଷୋହଳ ଓ ସତର ପଦରେ ଲେଖା ଅଛି, ଯେହେତୁ କୁକ୍ରିୟା ନ କଲେ ସେମାନେ ଶୟନ କରନ୍ତି ନାହିଁ, ପୁଣି କାହାକୁ ପତିତ ନ କରାଇଲେ ସେମାନଙ୍କ ନିଦ୍ରା ଭାଙ୍ଗିଯାଏ। ଯେହେତୁ ସେମାନେ ଦୁଷ୍ଟତା ରୂପ ଅନ୍ନ ଭକ୍ଷଣ କରନ୍ତି, ପୁଣି ଦୌରାତ୍ମ୍ୟ ରୂପ ଦ୍ରାକ୍ଷାରସ ପାନ କରନ୍ତି। ଏହା ସେହି ଦୁଷ୍ଟ ଲୋକ ଓ ଦୁଷ୍ଟା ସ୍ତ୍ରୀର ଜୀବନଯାପନ ତଥା କାର୍ଯ୍ୟକଳାପକୁ ପ୍ରକାଶ କରେ। ସେମାନେ କୁକ୍ରିୟା ନ କଲେ ଶୟନ କରିପାରନ୍ତି ନାହିଁ, ଏପରିକି ସେମାନଙ୍କର କାର୍ଯ୍ୟକଳାପ ସମ୍ପର୍କରେ ଯେତେବେଳେ ଆମେ ଖବରକାଗଜ ବା କୌଣସି ପତ୍ରପତ୍ରିକା ମାଧ୍ୟମରେ ଜାଣିବାକୁ ପାରୁ, ସେତେବେଳେ ଆମେ ବିଶ୍ୱାସ କରିପାରୁନା ଯେ ବାସ୍ତବରେ ମନୁଷ୍ୟର ଦୁଷ୍ଟତା କେତେ ଭୟଙ୍କର। ବାସ୍ତବରେ ମନୁଷ୍ୟ କ'ଣ ଏତେ ଦୂର ଜଘନ୍ୟ କାର୍ଯ୍ୟ କରିପାରେ? କିନ୍ତୁ ସେମାନେ ଯଦି ସେପରି ଅପରାଧ ଘଟାଇ ନ ପାରନ୍ତି, ତାହେଲେ ସେମାନଙ୍କୁ ରାତିରେ ନିଦ ହୁଏ ନାହିଁ। ତେଣୁକରି ଏହି ଜଗତରେ ଆମେ ଯେତେବେଳେ ଲୋକମାନଙ୍କ ସହିତ ମିଶୁ, ଆମେ ଏଥିପ୍ରତି ବିଶେଷ ସତର୍କ ହେବା ଉଚିତ, କାରଣ ଆମେ କେଉଁପରି ଲୋକମାନଙ୍କ ସହିତ ମିଳାମିଶା ବା ବସାଉଠା କରୁଛୁ ତାହା ଜାଣିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ, ଓ ଦୁଷ୍ଟ ଲୋକମାନଙ୍କଠାରୁ ସାବଧାନ ହୋଇ ଚଳିବା ବୁଦ୍ଧିମାନର ପରିଚୟ। ଚାରିପର୍ବର ଅଠର ଉଣେଇଶ ପଦରେ ଲେଖା ଅଛି, ମାତ୍ର ଧାର୍ମିକମାନଙ୍କର ପଥ ପ୍ରଭାତର ଆଲୁଅ ତୁଲ୍ୟ, ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ଆହୁରି ତେଜସ୍କର ହୁଏ। ପୁଣି ଦୁଷ୍ଟମାନଙ୍କର ବାଟ ଅନ୍ଧକାର ତୁଲ୍ୟ, ସେମାନେ କାହିଁରେ ଝୁଣ୍ଟି ପଡ଼ନ୍ତି ତାହା ଜାଣନ୍ତି ନାହିଁ। ଏଠାରେ ଆମେ ଧାର୍ମିକମାନଙ୍କର ପଥ ଓ ଦୁଷ୍ଟମାନଙ୍କର ପଥ ମଧ୍ୟରେ ଏକ ମହାନ ପାର୍ଥକ୍ୟତା ଲକ୍ଷ୍ୟ କରୁଅଛୁ। ଧାର୍ମିକର କାର୍ଯ୍ୟକଳାପ ଓ ଦୁଷ୍ଟର କାର୍ଯ୍ୟକଳାପ, ଧାର୍ମିକର ଚିନ୍ତାଧାରା ଓ ଦୁଷ୍ଟର ଚିନ୍ତାଧାରା ମଧ୍ୟରେ ଏକ ଭିନ୍ନତା ଲକ୍ଷ୍ୟ କରୁଅଛୁ। ଏହି ଜଗତରେ ଦୁଇ ପ୍ରକାରର ଲୋକ ଅଛନ୍ତି ଓ ଦୁଇ ପ୍ରକାରର ପଥ ରହିଅଛି, ମାତ୍ର ସେହି ଲୋକମାନଙ୍କୁ ଓ ପଥମାନଙ୍କୁ ଜାଣିବା ଓ ସତ୍ ଲୋକମାନଙ୍କ ମାର୍ଗ ଅନୁସରଣ କରିବା ହେଉଛି ଜ୍ଞାନବାନର ପରିଚୟ। ଧାର୍ମିକମାନେ ଆଲୋକର ପଥରେ ଗମନ କରନ୍ତି, ମାତ୍ର ଦୁଷ୍ଟମାନେ ଅନ୍ଧକାରମୟ ପଥରେ ଗମନ କରନ୍ତି। ଏହି ପଥ ବିଷୟ ନେଇ ନୂତନ ନିୟମରେ ପ୍ରଭୁ ଯୀଶୁ କହନ୍ତି, ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ଘେନିଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ, ଆଉ ଜୀବନକୁ ଘେନିଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ। ପ୍ରିୟ ବନ୍ଧୁ, ପ୍ରଶସ୍ତ ପଥରେ ଯିବା ଅତି ସହଜ, ମାତ୍ର ଦୁର୍ଘଟଣା ଘଟିବାର ବହୁତ ସମ୍ଭାବନା ଥାଏ। ଆପଣ ଦେଖନ୍ତୁ, ଆମମାନଙ୍କର ଜାତୀୟ ପଥମାନଙ୍କରେ ବେଶୀ ଦୁର୍ଘଟଣା ଘଟିଥାଏ, କାରଣ ତାହା ଅତି ପ୍ରଶସ୍ତ। ଅନେକ ସେହି ଦୁର୍ଘଟଣାରେ ପ୍ରାଣ ହରାଇଥାନ୍ତି, କିନ୍ତୁ ସଂକୀର୍ଣ୍ଣ ପଥମାନଙ୍କରେ ଦୁର୍ଘଟଣା ପ୍ରଭୃତି କମ୍ ଘଟେ ବା ଘଟେ ନାହିଁ ବୋଲି କହିଲେ ଚଳେ, କାରଣ ସମସ୍ତେ ସତର୍କତା ଅବଲମ୍ବନ କରିଥାନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ, ଏହି ସଂକୀର୍ଣ୍ଣତାର ପଥ ହେଉଛି ସତର୍କତାର ପଥ, ଯେଉଁ ସତର୍କତା ଅବଲମ୍ବନ କରିବା ଦ୍ୱାରା ମନୁଷ୍ୟର ଜୀବନ ରକ୍ଷାପ୍ରାପ୍ତ ହୋଇଥାଏ। ଠିକ୍ ସେହିପରି ଧାର୍ମିକର ପଥ, ଯେଉଁ ପଥରେ ଗଲେ ସେ ଜୀବନର ଆଲୋକ ପାଇଥାଏ। ହଁ, ଏହି ସଂକୀର୍ଣ୍ଣ ପଥରେ ଯାତ୍ରା କରିବାକୁ ହେଲେ ପ୍ରଥମେ ଅନେକ ଦୁଃଖ, କଷ୍ଟ ତଥା ବାଧାବିଘ୍ନ ଓ ପ୍ରତିବନ୍ଧକ ଆସିପାରେ। ମାତ୍ର ଯେଉଁ ବ୍ୟକ୍ତି ଏହି ସଂକୀର୍ଣ୍ଣ ପଥରେ ଯାତ୍ରା କରେ, ସେ ନିଜର ଜୀବନକୁ ସେହି ଦୁର୍ଘଟଣା ତଥା ବିନାଶରୁ ରକ୍ଷା କରେ। ତେବେ ଭିନ୍ନତା ହେଉଛି ଯେ ଅନେକ ଲୋକ ପ୍ରଶସ୍ତ ପଥରେ ଯାତ୍ରା କରିପାରନ୍ତି, ମାତ୍ର ସଂକୀର୍ଣ୍ଣ ପଥରେ ଖୁବ୍ କମ୍ ଲୋକ ଯାତ୍ରା କରନ୍ତି, ଓ ଏହି ସଂକୀର୍ଣ୍ଣ ପଥର ସନ୍ଧାନ ସମସ୍ତେ ପାଆନ୍ତି ନାହିଁ। ପ୍ରଭୁ ଯୀଶୁ କହନ୍ତି, ମୁଁ ସେହି ପଥ। ଏହା ଅତି ସଂକୀର୍ଣ୍ଣ ପଥ, ଯାହାକି ଜଣେ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ତାହାଙ୍କ ଦେଇ ନଗଲେ କେହି ପିତା ଈଶ୍ୱରଙ୍କ ନିକଟକୁ ଯାଇପାରେ ନାହିଁ। ପିତର ମଧ୍ୟ ପ୍ରେରିତ ଚାରିପର୍ବର ବାରପଦରେ ପ୍ରକାଶ କରନ୍ତି, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତାଣ ନାହିଁ, କାରଣ ଯାହାଦ୍ୱାରା ଆମମାନଙ୍କୁ ପରିତାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। ଯୋହନ ଦଶ ପର୍ବର ନଅପଦରେ ପ୍ରଭୁ ଯୀଶୁ ନିଜେ କହନ୍ତି, ମୁଁ ଦ୍ୱାର, ଯଦି କେହି ମୋ ଦେଇ ପ୍ରବେଶ କରେ ତାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ। ତେବେ ସେହି ସଂକୀର୍ଣ୍ଣ ପଥର ପ୍ରବେଶ ଦ୍ୱାର ଅତି ସଂକୀର୍ଣ୍ଣ, ମାତ୍ର ସେହି ଦ୍ୱାର ଦେଇ ପ୍ରବେଶ କରିବା ପରେ ପଥଟା ପ୍ରଶସ୍ତ ହେବାକୁ ଲାଗେ, ଓ ସେହି ଅନନ୍ତ ଜୀବନ ମଧ୍ୟକୁ କଢ଼ାଇ ନିଏ, ଓ ସେହି ସ୍ୱର୍ଗୀୟ ଆଲୋକ ମଧ୍ୟକୁ ପ୍ରବେଶ କରାଏ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟୀୟ ଜୀବନଯାପନ କରିବା ଓ ସେହି ଅନନ୍ତ ଜୀବନର ପଥରେ ଅଗ୍ରସର ହେବା ଏତେ ସହଜ ନୁହେଁ, ମାତ୍ର ଏହା କେବଳ ସେହି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସମ୍ଭବ, କାରଣ ସେ ହିଁ ଆମମାନଙ୍କ ନିମନ୍ତେ ଏକମାତ୍ର ପଥ, ଓ ସେହି ପଥର ଯାତ୍ରୀ ହେବାକୁ ହେଲେ ଆମକୁ ସେହି ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାକୁ ହେବ। ଦୁଷ୍ଟର ପଥ ପ୍ରଶସ୍ତ ହୋଇପାରେ, ମାତ୍ର ତହିଁରେ ଜୀବନ ନଥାଏ, ମାତ୍ର ଧାର୍ମିକର ପଥ ସଂକୀର୍ଣ୍ଣ, ମାତ୍ର ତହିଁରେ ଜୀବନ ଥାଏ। ସେହି ସଂକୀର୍ଣ୍ଣ ପଥରେ ଗଲେ ମନୁଷ୍ୟ ଜୀବନରେ ପ୍ରବେଶ କରିଥାଏ, ତାର ଜୀବନ ସେ ବିନାଶରୁ ରକ୍ଷା କରିଥାଏ। ଆମେ ଏହି ପଥ ବିଷୟ ନେଇ ଏହି ପୁସ୍ତକରେ ଆହୁରି ଲକ୍ଷ୍ୟ କରିବାକୁ ପାରିବା। ଏହି ପ୍ରଶସ୍ତ ପଥ ନେଇ ହିତୋପଦେଶ ଷୋହଳ ପର୍ବର ପଚିଶ ପଦରେ ଲେଖା ଅଛି, ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦିଶେ, ମାତ୍ର ତହିଁର ଶେଷରେ ମୃତ୍ୟୁର ପଥ ଥାଏ। ଏହାପରେ ଚାରିପର୍ବର କୋଡ଼ିଏରୁ ବାଇଶ ପଦରେ ଏହିପରି ଲେଖା ଅଛି, ହେ ମୋର ପୁତ୍ର, ମୋ କଥାରେ ମନୋଯୋଗ କର, ମୋ ବାକ୍ୟରେ କର୍ଣ୍ଣ ଢେର, ତାହାସବୁ ତୁମ୍ଭ ଚକ୍ଷୁରୁ ନ ଯାଉ, ତାହାସବୁ ତୁମ୍ଭ ହୃଦୟ ମଧ୍ୟରେ ଯତ୍ନ କରି ରଖ, ଯେହେତୁ ତାହା ଯେଉଁମାନେ ପାଆନ୍ତି ସେମାନଙ୍କ ପ୍ରତି ତାହା ଜୀବନ ଓ ସର୍ବାଙ୍ଗର ସ୍ୱାସ୍ଥ୍ୟ ଅଟଇ। ଗୀତ ରଚକ ଈଶ୍ୱରଙ୍କ ବାକ୍ୟକୁ ଦୃଷ୍ଟି ଆଗରେ ରଖି ଏହି ବିଷୟକୁ ପ୍ରକାଶ କରନ୍ତି। ଗୀତ ସଂହିତା ଶହେ ଉଣେଇଶ ପର୍ବର ଏଗାର ପଦରେ ଲେଖା ଅଛି, ମୁଁ ଯେମନ୍ତ ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ ଜୀବନର ବାକ୍ୟ, ଯେଉଁ ବାକ୍ୟରୁ ଅଛି ଜୀବନ ଓ ଆଲୋକ, ଯେଉଁମାନେ ସେହି ବାକ୍ୟକୁ ଗ୍ରହଣ କରନ୍ତି ସେମାନେ ଜୀବନ ପାଆନ୍ତି, ଆନନ୍ଦ ପାଆନ୍ତି। ଏହାପରେ ଚାରିପର୍ବର ତେଇଶ ପଦରେ ଲେଖା ଅଛି, ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ, ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମଇ। ମନୁଷ୍ୟର ହୃଦୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଶରୀରର ଜୀବନ ରକ୍ତରେ ଥାଏ, ମାତ୍ର ହୃଦୟ ଏହି ରକ୍ତକୁ ବିଶୋଧନ କରି ଶରୀରରେ କାର୍ଯ୍ୟକ୍ଷମ କରାଇଥାଏ, ଯଦ୍ୱାରା ଶରୀରରେ ରକ୍ତ ପ୍ରବାହିତ ହୁଏ। ରକ୍ତ ହିଁ ଜୀବନ, ଆଉ ଏହି ହୃଦୟ ମନୁଷ୍ୟ ଅନ୍ତରର ନିଭୃତ ସ୍ଥାନକୁ ପ୍ରକାଶ କରେ। ପ୍ରଭୁ ଯୀଶୁ କହନ୍ତି, ଯାହା ବାହାରୁ ମନୁଷ୍ୟ ମଧ୍ୟରେ ପ୍ରବେଶ କରେ ତାହା ମନୁଷ୍ୟକୁ ଅଶୁଚି କରେ ନାହିଁ, ମାତ୍ର ମନୁଷ୍ୟ ହୃଦୟ ମଧ୍ୟରୁ ଯାହା ବାହାରେ ତାହା ହିଁ ମନୁଷ୍ୟକୁ ଅଶୁଚି କରେ। କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୌର୍ଯ୍ୟ, ମିଥ୍ୟାସାକ୍ଷୀ ଓ ନିନ୍ଦା ବାହାରେ। ଏହି ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ। ତେଣୁକରି ଆମମାନଙ୍କର ହୃଦୟକୁ ବା ଅନ୍ତରକୁ ଶୁଚି ଓ ନିର୍ମଳ ରଖିବା ଓ ହୃଦୟର ଯତ୍ନ ନେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। କାରଣ ହୃଦୟ ହେଉଛି ମନୁଷ୍ୟର ସଂକୀର୍ଣ୍ଣ ବ୍ୟକ୍ତିତ୍ୱର ସ୍ଥାନ। ଆସୁ ଆମେ ଏହି ବିଷୟକୁ ଭୁଲି ନ ଯାଉ ଯେ ଶରୀରରେ ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ହାର୍ଭେ ଆବିଷ୍କାର କରିବାର ଅନେକ ବର୍ଷ ପୂର୍ବରୁ ହିତୋପଦେଶ ପୁସ୍ତକ ଲିଖିତ ହୋଇଅଛି। ହୃଦୟ ବିଷୟ ନେଇ ହିତୋପଦେଶ ପୁସ୍ତକ ଯାହା ପ୍ରକାଶ କରିଅଛି, ଶହ ଶହ ବର୍ଷ ପରେ ବିଜ୍ଞାନ ତାହାକୁ ସତ୍ୟ ବୋଲି ପ୍ରମାଣିତ କରିଅଛି। ହିତୋପଦେଶ ପୁସ୍ତକରେ ଆପଣ କୌଣସି ଅବୈଜ୍ଞାନିକ ଅଥବା ଅସତ୍ୟ ବିଷୟ ଲକ୍ଷ୍ୟ କରିବାକୁ ପାରିବେ ନାହିଁ। ଏପରିକି ଏହି ବିଷୟ ସମ୍ପୂର୍ଣ୍ଣ ବାଇବଲ ବିଷୟରେ ମଧ୍ୟ କୁହାଯାଇପାରିବ। ଚାରିପର୍ବର ଚବିଶ ପଦରେ ଲେଖା ଅଛି, ଆପଣାଠାରୁ କୁଟିଳ ମୁଖ ଦୂର କର ଓ ବକ୍ର ଉଷ୍ଠାଧର ବହୁ ଦୂରରେ ରଖ। ଜୀବନର ପ୍ରବାହ ହୃଦୟରୁ ଜନ୍ମଇ ମାତ୍ର ମୁଖ ଓ ଉଷ୍ଠାଧର କଥା ବ୍ୟକ୍ତ କରନ୍ତି ବା ହୃଦୟର ଭାବ ବ୍ୟକ୍ତ କରନ୍ତି। କେହି ଜଣେ ଏପରି କହନ୍ତି, ମନୁଷ୍ୟର ହୃଦୟ ରୂପକ କୂପରେ ଯାହା ଥାଏ ତାହା ମୁଖ ରୂପକ ବାଲ୍ଟି ଦ୍ୱାରା ବାହାରି ଆସେ। ମନୁଷ୍ୟର ହୃଦୟରେ ଯାହା ଥାଏ ତାହା ବିଳମ୍ବରେ ହେଉ ବା ଶୀଘ୍ର ହେଉ ବାହାରି ଆସେ। ଏହାପରେ ଚାରିପର୍ବର ପଚିଶରୁ ସତେଇଶ ପଦରେ ଲେଖା ଅଛି, ତୁମ ଚକ୍ଷୁ ଆଗକୁ ଦୃଷ୍ଟି କରୁ ଓ ତୁମ ଚକ୍ଷୁର ପତା ତୁମ୍ଭ ସମ୍ମୁଖରେ ସଳଖ ଅନାଉ। ତୁମ୍ଭେ ଆପଣା ପାଦ ସଳଖ କରି ପକାଅ ଓ ତୁମ୍ଭର ସବୁ ପଥ ସ୍ଥିରୀକୃତ ହେଉ। ଦକ୍ଷିଣ କି ବାମ ହାତରେ ଫେର ନାହିଁ, ତୁମ୍ଭ ପାଦ ମନ୍ଦଠାରୁ ଦୂର କର। ବାସ୍ତବରେ ଜଣେ ଯୁବା ମନୁଷ୍ୟ କେତେଦୂର ଯତ୍ନବାନ ହେବା ଉଚିତ। ବର୍ତ୍ତମାନ ସମସ୍ତ ପ୍ରକାର ନିଶା ସେବନ ଓ ଡ୍ରଗ୍ସ ପ୍ରଭୃତିର ସେବନ ଯେତେଦୂର ପ୍ରଚଳିତ ହେଲାଣି, ଯଦି ଯୁବକମାନେ ଏଥିପ୍ରତି ସତର୍କ ନ ହେବେ ତାହେଲେ ସେମାନେ ନିଜର ଜୀବନକୁ ବିନାଶର ମୁଖକୁ ଠେଲିଦେବେ। ବର୍ତ୍ତମାନ ଏଥିପ୍ରତି ସତର୍କ ହେବାର ସମୟ, ନିଜର ପାଦ ବିକ୍ଷେପ ସ୍ଥିର କରିବାର ସମୟ, ନଚେତ୍ ବିନାଶ ସୁନିଶ୍ଚିତ। ତେଣୁ ଆମମାନେ ଏଥିପ୍ରତି ବିଶେଷ ଭାବରେ ସତର୍କ ହେଉ। ଆସନ୍ତୁ ଏହାପରେ ହିତୋପଦେଶ ପାଞ୍ଚ ପର୍ବ ମଧ୍ୟକୁ ଯିବା। ଏହି ପର୍ବରେ ଯୁବା ମନୁଷ୍ୟ ନିଜର ଗୃହ ବା ପରିବାର ନିମନ୍ତେ ଏକ ପବିତ୍ର ବା ଶୁଚି ଜୀବନଯାପନ କରିବା ନିମନ୍ତେ ଉପଦେଶ ପ୍ରାପ୍ତ ହୋଇଅଛି। କାରଣ ଆଜି ପରିବାର ମଧ୍ୟରେ ଅନେକ ସମସ୍ୟା କେବଳ ସେହି ସ୍ଥାନରୁ ଆରମ୍ଭ ହୋଇନଥାଏ, ମାତ୍ର ଏହାର ଆରମ୍ଭ ସେହି ବ୍ୟକ୍ତିର ବୈବାହିକ ଜୀବନର ଆରମ୍ଭ ହେବା ପୂର୍ବରୁ ହିଁ ଆରମ୍ଭ ହୋଇଥାଏ। ତେଣୁ ଯୁବା ମନୁଷ୍ୟର ପବିତ୍ର ଜୀବନ ତାହାର ପାରିବାରିକ ତଥା ଦାମ୍ପତ୍ୟ ଜୀବନକୁ ସୁଖମୟ ତଥା ଶାନ୍ତିମୟ କରାଇବାରେ ବିଶେଷ ସହାୟକ ହୋଇଥାଏ। ତେବେ ଦେଖନ୍ତୁ ପାଞ୍ଚ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ହେ ମୋର ପୁତ୍ର, ମୋ ଜ୍ଞାନରେ ମନ ଦିଅ, ମୋ ବୁଦ୍ଧି ପ୍ରତି ତୁମ୍ଭ କାନ ଡେର, ଯେପରି ତୁମ୍ଭେ ପରିଣାମଦର୍ଶିତା ରକ୍ଷା କରିପାରିବ ଓ ଯେପରି ତୁମ୍ଭ ଉଷ୍ଠାଧର ଜ୍ଞାନର କଥା ପାଳନ କରିପାରିବ। ଏଠାରେ ପୁନର୍ବାର ଏହି ଉପଦେଶ ଯୁବା ମନୁଷ୍ୟ ପ୍ରତି ଉଦ୍ଦିଷ୍ଟ। କାରଣ ଉପଦେଶକ କହନ୍ତି, ହେ ମୋହର ପୁତ୍ର, ଏହା ସେହି ଜ୍ଞାନଜନକ ଉପଦେଶ ଯାହାକି ଯୁବା ମନୁଷ୍ୟ ଶିକ୍ଷା କରିବା ଆବଶ୍ୟକ। ପୂର୍ବ ଅଧ୍ୟାୟରେ ଦୁଷ୍ଟ ଲୋକ ବିରୁଦ୍ଧରେ ସତର୍କବାଣୀ ପ୍ରଦାନ କରାଯାଇଥିଲା, ମାତ୍ର ଏହି ଅଧ୍ୟାୟରେ ବା ଏହି ପର୍ବରେ ସେହି ଦୁଷ୍ଟା ସ୍ତ୍ରୀ ବା ବ୍ୟଭିଚାରିଣୀ ସ୍ତ୍ରୀ ବିଷୟରେ ସତର୍କତା ଅବଲମ୍ବନ କରିବା ନିମନ୍ତେ ଉପଦେଶ ଦିଆଯାଏ। ଯଦି ଯୁବା ମନୁଷ୍ୟ ଈଶ୍ୱରଙ୍କ ବାକ୍ୟ ପ୍ରତି କର୍ଣ୍ଣଡ଼େରେ ଓ ଈଶ୍ୱରଙ୍କ ବାକ୍ୟରେ ମନୋନିବେଶ କରି ତାହାକୁ ଗ୍ରହଣ କରି ତଦନୁଯାୟୀ ଜୀବନଯାପନ କରେ, ତାହେଲେ ସେ ଦୁଷ୍ଟା ସ୍ତ୍ରୀ ଅଥବା ବ୍ୟଭିଚାରିଣୀ ଠାରୁ ଆପଣାକୁ ରକ୍ଷା କରିପାରିବ, ପବିତ୍ର ଜୀବନଯାପନ କରିବା ନିମନ୍ତେ ଶକ୍ତିପ୍ରାପ୍ତ ହୋଇପାରିବ। ଆପଣ ଜାଣିଥିବେ ଇସ୍ରାଏଲ ଜାତି ମୁଖ୍ୟତଃ ଦୁଇଟି ପାପରେ ପତିତ ହେବାରୁ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେଲେ। ଆଉ ସେହି ଦୁଇଟି ପାପ କ'ଣ ଥିଲା ଜାଣିଛନ୍ତି? ଗୋଟିଏ ହେଲା ପ୍ରତିମା ପୂଜା ଓ ଅନ୍ୟଟି ହେଲା ବ୍ୟଭିଚାର। ସେମାନେ ସେମାନଙ୍କ ଚତୁଃପାର୍ଶ୍ୱରେ ବସବାସ କରୁଥିବା ଦୁଷ୍ଟ ତଥା ଅଧାର୍ମିକ ଲୋକମାନଙ୍କ ପ୍ରଭାବରେ ପ୍ରଭାବିତ ହୋଇ ପ୍ରତିମା ପୂଜାରେ ଆସକ୍ତ ହେଲେ ଓ ଦୁଷ୍ଟା ସ୍ତ୍ରୀମାନଙ୍କ ସଂସ୍ପର୍ଶରେ ଆସି ବ୍ୟଭିଚାରରେ ପତିତ ହେଲେ। ତେଣୁ ଯୁବା ମନୁଷ୍ୟ ବିଶେଷ କରି ଏହିପରି ପର ସ୍ତ୍ରୀମାନଙ୍କଠାରୁ ବା ବ୍ୟଭିଚାରିଣୀମାନଙ୍କଠାରୁ ଦୂରରେ ରହିବା ଉଚିତ, ମାତ୍ର ଈଶ୍ୱରଙ୍କ ବାକ୍ୟ ପ୍ରତି ମନୋଯୋଗୀ ହେବା ଉଚିତ। ପାଞ୍ଚ ପର୍ବର ତିନି ପଦରୁ ଛଅ ପଦ ମଧ୍ୟରେ ଏହିପରି ଲେଖା ଅଛି, ଯେହେତୁ ପର ସ୍ତ୍ରୀର ଓଷ୍ଠରୁ ଟୋପା ଟୋପା ମଧୁ କ୍ଷରଇ, ତାହାର ମୁଖ ତୈଳ ଅପେକ୍ଷା ଅଧିକ ଚିକ୍କଣ ଅଟଇ, କିନ୍ତୁ ତାହାର ଶେଷ ଦଶା ନାଗଦଣା ନ୍ୟାୟ ପିତା, ଦ୍ୱିଧାର ଖଡ଼ଗତୁଲ୍ୟ ତୀକ୍ଷ୍ଣ, ତାହାର ପାଦ ମୃତ୍ୟୁ ଆଡ଼କୁ ଓହ୍ଲାଇଯାଏ, ତାହାର ପାଦବିକ୍ଷେପ ପାତାଳରେ ପଡ଼େ, ଏଣୁ ସେ ଜୀବନର ସମାନ ପଥ ପାଏ ନାହିଁ, ତାହାର ପଥ ସବୁ ଚଞ୍ଚଳ ଆଉ ସେ ତାହା ଜାଣେ ନାହିଁ। ଏହା ହିଁ ହେଉଛି ବ୍ୟଭିଚାରିଣୀର କାର୍ଯ୍ୟକଳାପ ଓ ତାହାର ଶେଷ ପରିଣତି। ସେ ତାହାର ମିଠା ମିଠା କଥାରେ ଅନେକଙ୍କ ମନକୁ ହରଣ କରିନିଏ, ଅନେକଙ୍କୁ ମୋହିନିଏ ଓ ଅନେକ ତାହାର ମାୟାଜାଲରେ ପଡ଼ି ବିନଷ୍ଟ ହୁଅନ୍ତି। ସେ ନିଜେ ବିନଷ୍ଟ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ବିନଷ୍ଟ କରାଏ। ତାହାର ପଥ ସେହି ପ୍ରଶସ୍ତ ପଥ ପରି ଜହିଁରେ ଅନେକ ଲୋକ ଗମନ କରନ୍ତି। ଏହା ପ୍ରଥମେ କ୍ଷଣିକ ଆନନ୍ଦ ଦେଇଥାଏ, ମାତ୍ର ଶେଷରେ ଏହାର ପରିଣତି ଅତି ଭୟଙ୍କର ହୋଇଥାଏ। ସେହି ପଥ ମୃତ୍ୟୁ ଆଡ଼କୁ ଗତି କରିଥାଏ ଆଉ ସେ ଓ ଯେଉଁମାନେ ତାହାର ପଥରେ ଯାଆନ୍ତି ସେମାନେ ମଧ୍ୟ ସେହି ମୃତ୍ୟୁର ସମ୍ମୁଖୀନ ହୁଅନ୍ତି, ସେମାନେ ସେହି ପାପରେ ହିଁ ବିନଷ୍ଟ ହୁଅନ୍ତି। ତେଣୁ ଉପଦେଶକ କହନ୍ତି, ହେ ମୋର ପୁତ୍ର, ତୁମ୍ଭେ ଯେବେ ମୋହର ଉପଦେଶ ପ୍ରତି ମନୋଯୋଗ କରି ତାହା ପାଳନ କରିବ, ତାହେଲେ ତୁମ୍ଭେ ସେହି ପରସ୍ତ୍ରୀର ମାୟାଜାଲରୁ ରକ୍ଷା ପାଇପାରିବ ଓ ସେହି ପ୍ରଶସ୍ତ ପଥରେ ନ ଯାଇ ସଂକୀର୍ଣ୍ଣ ପଥରେ ଅର୍ଥାତ୍ ଜୀବନର ପଥରେ ତୁମେ ଯାଇପାରିବ। ତୁମେ ଜାଣିପାରିବ ଯେ ଜୀବନର ମାର୍ଗ କ'ଣ ଆଉ ମୃତ୍ୟୁର ମାର୍ଗ କ'ଣ। ଆଜି ଅନେକ ଲୋକ ଏହି ଦୁଇଟି ମାର୍ଗ ବିଷୟରେ ସଚେତନ ନୁହନ୍ତି, ସେମାନେ ଜୀବନର ମାର୍ଗ ବିଷୟରେ ସଚେତନ ନୁହନ୍ତି, କାରଣ ସେହି ମାର୍ଗ ସ୍ୱର୍ଗ ଆଡ଼କୁ ଗତି କରିଅଛି, କିମ୍ବା ସେମାନେ ମୃତ୍ୟୁର ମାର୍ଗ ବିଷୟରେ ସଚେତନ ନୁହନ୍ତି ଆଉ ସେହି ମାର୍ଗ ନର୍କ ଆଡ଼କୁ ଗତି କରିଅଛି। ତେଣୁ ଆଜି ଏହି ଜଗତରେ ଆମମାନଙ୍କ ସମ୍ମୁଖରେ ଦୁଇଟି ମାର୍ଗ ରହିଅଛି, ଗୋଟିଏ ହେଉଛି ଜୀବନର ମାର୍ଗ, ଗୋଟିଏ ହେଉଛି ମୃତ୍ୟୁର ମାର୍ଗ, ଗୋଟିଏ ହେଉଛି ସ୍ୱର୍ଗ ଆଡ଼କୁ ଯିବାର ମାର୍ଗ ଆଉ ଗୋଟିଏ ହେଉଛି ନର୍କ ଆଡ଼କୁ ଯିବାର ମାର୍ଗ। କିନ୍ତୁ ସେହି ମାର୍ଗ ବିଷୟରେ ଆମମାନେ ଅବଗତ ହେବା ଉଚିତ, ଆଉ ଯାହାକି ଈଶ୍ୱରଙ୍କ ବାକ୍ୟ ହିଁ ଆମମାନଙ୍କୁ ତାହା ଶିକ୍ଷା ଦେଇଥାଏ। ଆଜି ରାଜ୍ୟରେ ଏଡ୍ସ ରୋଗ ବ୍ୟାପିବାର ଏହା ହିଁ ହେଉଛି ପ୍ରଧାନ କାରଣ। ଆଜି ଅନେକ ଯୁବା ଯୁବତୀ ଏହିପରି ବ୍ୟଭିଚାର ରୂପକ ପାପରେ ପତିତ ହୋଇ ସମାଜ ପ୍ରତି ଓ ନିଜର ଦେଶ ପ୍ରତି ଦୁଃଖର ତଥା ବିନାଶର କାରଣ ହୋଇଥାନ୍ତି। କେବଳ ସେତିକି ନୁହେଁ, ନିଜେ ମଧ୍ୟ ନିଜର ଶରୀର ପ୍ରତି ବିନାଶ ଘଟାଇଥାନ୍ତି ଓ ମୃତ୍ୟୁବରଣ କରିଥାନ୍ତି। ଏଠାରେ ଈଶ୍ୱରଙ୍କ ବାକ୍ୟ ସେହି ପ୍ରକାର ବିଷୟ ନେଇ ସତର୍କବାଣୀ ପ୍ରଦାନ କରେ। ତେବେ ପାଞ୍ଚ ପର୍ବର ସାତ ପଦରୁ ଏଗାର ପଦ ମଧ୍ୟରେ ଏହିପରି ଲେଖା ଅଛି, ଏହେତୁ ହେ ମୋହର ପୁତ୍ରମାନେ ମୋ କଥା ଶୁଣ ଏବଂ ମୋ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ, ତାହା ସେହି ସ୍ତ୍ରୀଠାରୁ ଆପଣା ପଥ ଦୂରରେ ରଖ ଏବଂ ତାହାର ଗୃହଦ୍ୱାର ନିକଟକୁ ଯାଅ ନାହିଁ। କେଜାଣି ତୁମ୍ଭେ ଅନ୍ୟମାନଙ୍କୁ ଆପଣା ଇଜ୍ଜତ ଓ ନିର୍ଦ୍ଦୟ ଲୋକଙ୍କୁ ଆପଣାର ପରମାୟୁ ଦେବ, କେଜାଣି ଅପରିଚିତ ଲୋକମାନେ ତୁମ୍ଭ ବଳରେ ପୂର୍ଣ୍ଣ ହେବେ ଏବଂ ତୁମ୍ଭ ଶ୍ରମର ଫଳ ବିଦେଶୀର ଗୃହରେ ଥୁଆଯିବ, ଆଉ ତୁମ୍ଭ ଶେଷ ଅବସ୍ଥାରେ ଯେତେବେଳେ ତୁମ ମାଂସ ଓ ଶରୀର କ୍ଷୟ ପାଏ ତୁମେ କେଜାଣି ବିଳାପ କରିବ। ଏଠାରେ ଯୁବା ମନୁଷ୍ୟ ପ୍ରତି କି ଚମତ୍କାର ସତର୍କବାଣୀ ପ୍ରଦାନ କରାଯାଇଅଛି। ଏପରି ବାକ୍ୟ ଆପଣ ଆଉ କୌଣସି ପୁସ୍ତକ ବା ପୁସ୍ତିକାରେ ଲକ୍ଷ୍ୟ କରିବାକୁ ପାରିବେ କି? ସେ ଯେପରି ସେହି ସ୍ତ୍ରୀର ପଥରେ ନ ଯାଏ ଓ ତାହାର ଗୃହଦ୍ୱାର ନିକଟକୁ ନ ଯାଏ, ଏଥିନିମନ୍ତେ ତାହାକୁ ସତର୍କ କରାଇ ଦିଆଯାଇଅଛି। ପ୍ରିୟ ବନ୍ଧୁ, ଈଶ୍ୱରଙ୍କର ବାକ୍ୟ ଆଜି ମଧ୍ୟ ଆମମାନଙ୍କୁ କହେ, ଆମମାନେ ଯେପରି ବ୍ୟଭିଚାରିଣୀ ସ୍ତ୍ରୀଠାରୁ ଦୂରରେ ରହୁ। ବ୍ୟଭିଚାର କେବଳ ଶରୀରର କ୍ଷତି ଘଟାଏ ନାହିଁ, ମାତ୍ର ଆତ୍ମାର ମଧ୍ୟ କ୍ଷତି ଘଟାଏ। ଯେଉଁମାନେ ତାହା ସହିତ ବ୍ୟଭିଚାର କର୍ମରେ ଲିପ୍ତ ହୁଅନ୍ତି, ଶେଷରେ ସେମାନେ ନିଜର ଶରୀରକୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ବସି ବିଳାପ କରନ୍ତି। ସେମାନଙ୍କ ଧନ, ଜୀବନ, ମାନସମ୍ମାନ ମଧ୍ୟ କ୍ଷତିଗ୍ରସ୍ତ ହୁଏ। ପାଞ୍ଚ ପର୍ବର 12 ଓ 14 ପଦରେ ଲେଖା ଅଛି, ଆଉ କହିବ, ମୁଁ ଉପଦେଶ କିପରି ଘୃଣା କଲି, ପୁଣି ମୋହର ମନ ଅନୁଯୋଗକୁ କିପରି ତୁଚ୍ଛ କଲା। ମୁଁ ଆପଣା ଶିକ୍ଷକମାନଙ୍କ କଥା ମାନିଲି ନାହିଁ, ଓ ଯେଉଁମାନେ ମୋତେ ଶିକ୍ଷା ଦେଲେ ସେମାନଙ୍କ ବାକ୍ୟ ପ୍ରତି ଆପଣା କାନ ଡେରିଲି ନାହିଁ। ମୁଁ ସମାଜ ଓ ମଣ୍ଡଳୀ ମଧ୍ୟରେ ପ୍ରାୟ ସର୍ବପ୍ରକାର ଦୁର୍ଦ୍ଦଶାରେ ପଡ଼ିଲି। ଜାଣି ରଖନ୍ତୁ, ଈଶ୍ୱର ବିଦ୍ରୁପର ପାତ୍ର ନୁହନ୍ତି। ମନୁଷ୍ୟ ଯାହା ବୁଣେ ତାହିଁ ସେ କାଟିବ। ଈଶ୍ୱର ଏଠାରେ ସେହିପରି ଜୀବନର ପରିସମାପ୍ତି କିପରି ଘଟେ ତାହିଁ ପ୍ରକାଶ କରିଅଛନ୍ତି। ଯେଉଁମାନେ ଏହିପରି ବ୍ୟଭିଚାର କର୍ମରେ ଲିପ୍ତ ରହି ପାପରେ ବିନଷ୍ଟ ହୁଅନ୍ତି, ସେମାନଙ୍କର ଶେଷ ଫଳ ଠିକ୍ ଏହିପରି ଘଟେ। ଯେଉଁମାନେ ଉପଦେଶ ଗ୍ରହଣ କରନ୍ତି ନାହିଁ ଓ ଆପଣାର ସ୍ୱେଚ୍ଛାଚାରିତାରେ କାଳକ୍ଷେପଣ କରି ଏହିପରି ବ୍ୟଭିଚାର ରୂପକ ପାପରେ ମଗ୍ନ ରୁହନ୍ତି, ଶେଷରେ ସେମାନଙ୍କର କେବଳ ବିଳାପ କରିବା ବ୍ୟତୀତ ଅନ୍ୟ ଉପାୟ କିଛି ନଥାଏ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟକୁ ତୁଚ୍ଛ ତଥା ଉପେକ୍ଷା କରିବା ଦ୍ୱାରା ମନୁଷ୍ୟ ସେହି ଧାର୍ମିକତାର ପଥକୁ ଛାଡ଼ି ଅଧାର୍ମିକତାର ପଥରେ ଅଗ୍ରସର ହୁଏ। ଆଲୋକର ପଥ ଛାଡ଼ି ଅନ୍ଧକାରର ପଥକୁ ଯାଏ, ଆଲୋକରେ ନ ଯାଇ ଅନ୍ଧକାର ମଧ୍ୟରେ ଗତି କରେ, ଆଉ ଅନ୍ଧକାର ମଧ୍ୟରେ ଘାଣ୍ଟି ହୁଏ ଓ ଶେଷରେ ସେହି ଅନ୍ଧକାର ମଧ୍ୟରେ ହିଁ ବିନଷ୍ଟ ହୁଏ। ପ୍ରିୟ ବନ୍ଧୁ, ଆଜି ଆମେ କେତେଦୂର ଈଶ୍ୱରଙ୍କ ବାକ୍ୟରେ ମନୋଯୋଗୀ? ଆଜି ଆମେ କେତେଦୂର ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ନିଜର ଜୀବନକୁ ଶୃଙ୍ଖଳିତ କରିବା ନିମନ୍ତେ ଚେଷ୍ଟା କରୁଅଛୁ? କିନ୍ତୁ ଶେଷରେ ଆମକୁ ଯେପରି ସେହିପରି ସମସ୍ୟାର ତଥା ବିପଦର ସମ୍ମୁଖୀନ ହେବାକୁ ନ ପଡ଼େ, ଏଥିପାଇଁ ଦିନ ଥାଉଁ ଥାଉଁ ସତର୍କ ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରୁ। ପ୍ରିୟ ବନ୍ଧୁ, ବର୍ତ୍ତମାନ ମଧ୍ୟ ସୁଯୋଗ ଅଛି। ଯଦି ଆପଣ ସେ ପଥରେ ଚାଲିଯାଇଛନ୍ତି, ଅନୁତାପ କରି ପ୍ରଭୁ ଶ୍ରୀକୃଷ୍ଣଙ୍କ ନିକଟକୁ ଚାଲି ଆସନ୍ତୁ। ତାହାଙ୍କ ନିକଟରେ ନିଜର ସମସ୍ତ ପାପ ସ୍ୱୀକାର କରି ନିଜର ଜୀବନକୁ ତାହାଙ୍କ ନିକଟରେ ସମର୍ପଣ କରନ୍ତୁ। ତାହେଲେ ସେ ଆପଣଙ୍କୁ ପାପରୁ ଉଦ୍ଧାର କରି କ୍ଷମା ଦେଇ ଆପଣଙ୍କୁ କେବଳ ଶାରୀରିକ ଜୀବନ ନୁହେଁ, ମାତ୍ର ଆତ୍ମିକ ଜୀବନ ମଧ୍ୟ ସୁସ୍ଥ ସବଳ କରି ଦୀର୍ଘାୟୁ ଦେଇ ସେ ଅନନ୍ତ ଜୀବନର ପଥରେ କଢ଼ାଇ ନେବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ, ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।